ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଶ୍ୱସ୍ତରୀୟ ଆହ୍ୱାନ ସତ୍ତ୍ୱେ ଦେଶର ବିକାଶ ପ୍ରକ୍ରିୟା ଗତିଶୀଳ ରହିଛି, କହିଲେ ପ୍ରଧାନମନ୍ତ୍ରୀ। ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ଲାଗି ବିଶ୍ୱ ସୃଜନଶୀଳ ସୂଚକାଙ୍କରେ 38ତମ ସ୍ଥାନକୁ ଭାରତ ଉନ୍ନୀତ। ତୃତୀୟ ଥର ପାଇଁ ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ପ୍ରମାଣପତ୍ର ହାସଲ କଲା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍। ବାଂଲାଦେଶରେ ସାମ୍ବାଦିକ ଓ ଗଣମାଧ୍ୟମ କର୍ମୀଙ୍କ ସୁରକ୍ଷା ଲାଗି ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲର ପରାମର୍ଶ, ଏବଂ ମହିଳା ପ୍ରିମିୟର ଲିଗ୍ରେ ୟୁପି ୱାରିୟର୍ସକୁ 8 wicketରେ ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଅର୍ଥନୈତିକ ସର୍ଭେ ଦର୍ଶାଉଛି ଯେ ବିଶ୍ୱସ୍ତରୀୟ ଆହ୍ୱାନ ସତ୍ତ୍ୱେ ଭାରତର ବିକାଶ ପ୍ରକ୍ରିୟା ଗତିଶୀଳ ରହିଛି। ଗତକାଲି ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟ ଭାରତର ସଂସ୍କାର ଏକ୍ସପ୍ରେସ୍ ସ୍ଥିରତା ଏବଂ ଉଦ୍ଦେଶ୍ୟ ସହ ଅଗ୍ରସର ହେଉଥିବା ଶ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି, ଏହି ସର୍ଭେ ଭାରତର ଅର୍ଥନୈତିକ ଭିତ୍ତିଭୂମିର ଶକ୍ତି ଏବଂ ଅଭିବୃଦ୍ଧି, ନବସୃଜନ ଓ ଅନ୍ତର୍ଭୁକ୍ତିମୂଳକ ବିକାଶକୁ ଆଗେଇ ନେବା ପାଇଁ ସରକାରଙ୍କ ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଛି। ଶ୍ରୀ ମୋଦି କହିଛନ୍ତି, ଆର୍ଥିକ ସର୍ଭେ ଚାଷୀ, ଏସ୍ଏମ୍ଏସ୍ଇ, ନିଯୁକ୍ତି ଏବଂ ସାମାଜିକ କଲ୍ୟାଣ ଉପରେ ଧ୍ୟାନ ଦେଇ ଅନ୍ତର୍ଭୁକ୍ତିମୂଳକ ବିକାଶକୁ ଗୁରୁତ୍ୱ ଦେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଅଭିବୃଦ୍ଧି ଗତି ବଜାୟ ରଖିବା ଏବଂ ଏକ ସ୍ଥିର ଅର୍ଥନୀତି ଗଠନ କରିବା ପାଇଁ ଦୃଢ଼ତାର ସହିତ କାର୍ଯ୍ୟ ଜାରି ରଖିବେ। ଆର୍ଥିକ ସର୍ଭେ ରିପୋର୍ଟ ଅନୁଯାୟୀ ଗତ କିଛି ବର୍ଷ ମଧ୍ୟରେ ଭାରତର ନବସୃଜନ ଇକୋସିଷ୍ଟମ୍ ଦୃଢ଼ ଏବଂ ସ୍ଥିର ବିକାଶ ଗତି ହାସଲ କରିଛି। 2019ରେ ଭାରତ ବିଶ୍ୱ ସୃଜନଶୀଳ ସୂଚକାଙ୍କରେ 66ତମ ସ୍ଥାନରେ ଥିବାବେଳେ 2025ରେ 38ତମ ସ୍ଥାନକୁ ଉଠିପାରିଛି। ସର୍ଭେ ରିପୋର୍ଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଉତ୍ପାଦନ, ଗବେଷଣା, ଷ୍ଟାର୍ଟଅପ୍ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସରକାରୀ ପଦକ୍ଷେପ ଭାରତକୁ ନବସୃଜନ ଏବଂ ଶିଳ୍ପ ବିକାଶ ପାଇଁ ବିଶ୍ୱକେନ୍ଦ୍ର ଭାବରେ ଉଭା ହେବା ଦିଗରେ ସହାୟକ ହୋଇଛି। ରିପୋର୍ଟ ଅନୁଯାୟୀ, ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ଘରୋଇ ଉତ୍ପାଦନ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଶେଷକରି ସ୍ମାର୍ଟଫୋନ୍ କ୍ଷେତ୍ରରେ ଅନେକ ବିଶ୍ୱସ୍ତରୀୟ ନିର୍ମାତା ସେମାନଙ୍କ ଉତ୍ପାଦକୁ ଭାରତକୁ ସ୍ଥାନାନ୍ତର କରିଛନ୍ତି। ଗତବର୍ଷ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ଅଧୀନରେ ପ୍ରକୃତ ନିବେଶ 2,00,000 କୋଟି ଟଙ୍କା ଅତିକ୍ରମ କରିଛି, ଯାହାଫଳରେ 18.7 ଲକ୍ଷ କୋଟି ଟଙ୍କାରୁ ଅଧିକ ଅତିରିକ୍ତ ଉତ୍ପାଦନ ଓ ବିକ୍ରୟ ହୋଇପାରିଛି। ଏହି ଯୋଜନା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ 12 ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିଛି। ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ, ଭାରତ ନବସୃଜନ କ୍ଷେତ୍ରରେ ନିମ୍ନ ମଧ୍ୟମ ଆୟକାରୀ ଦେଶମାନଙ୍କ ମଧ୍ୟରେ ନେତୃତ୍ୱ ନେଉଛି ଏବଂ କେନ୍ଦ୍ରୀୟ ଓ ଦକ୍ଷିଣ ଏସିଆ କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛି। ବେଙ୍ଗାଲୁରୁ, ଦିଲ୍ଲୀ ଏବଂ ମୁମ୍ବାଇ ଭଳି ସହର ବିଶ୍ୱର ଶ୍ରେଷ୍ଠ 50ଟି ନବସୃଜନ ସମ୍ପନ୍ନ ସହର ମଧ୍ୟରେ ଅନ୍ତର୍ଭୁକ୍ତ ହୋଇପାରିଛି। ଦେଶରେ ସାମଗ୍ରିକ ନବସୃଜନ ଉତ୍ପାଦନ ମଧ୍ୟ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି। 2024ରେ ଦେଶ ଟ୍ରେଡ୍ମାର୍କ ଫାଇଲିଂରେ ଚତୁର୍ଥ, ପ୍ୟାଟେଣ୍ଟରେ ଷଷ୍ଠ ଏବଂ ବିଶ୍ୱବ୍ୟାପୀ ଶିଳ୍ପ ଡିଜାଇନ୍ରେ ସପ୍ତମ ସ୍ଥାନରେ ରହିଛି। ଅର୍ଥନୈତିକ ସର୍ଭେରେ ସେମିକଣ୍ଡକ୍ଟର କ୍ଷେତ୍ରରେ ମଧ୍ୟ ଦୃଢ଼ ପ୍ରଗତି ହୋଇଥିବା କୁହାଯାଇଛି। ଗତବର୍ଷ ଅଗଷ୍ଟ ସୁଦ୍ଧା 6ଟି ରାଜ୍ୟରେ 10ଟି ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ପ୍ୟାକେଜିଂ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ଏବଂ ଏଥିରେ 1.60 ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧ୍ୱଜାବତରଣ ସମାରୋହ 2026 ପ୍ରଦର୍ଶନକୁ ସ୍ମରଣୀୟ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଧ୍ୱଜାବତରଣର କିଛି ଦୃଶ୍ୟ ସେୟାର କରି କହିଛନ୍ତି, ସେନା ସାମରିକ ବ୍ୟାଣ୍ଡ ଦ୍ୱାରା ପ୍ରଦର୍ଶିତ ଧ୍ୱନି ଉତ୍କୃଷ୍ଟ ଥିଲା। ସେ କହିଛନ୍ତି, ଅପରେସନ୍ ସିନ୍ଦୁର, ବନ୍ଦେ ମାତରମ୍ର 150 ବର୍ଷ, ଭାରତର ନାରୀ ଶକ୍ତିର କ୍ରିକେଟ୍ରେ ବିଜୟ ଏବଂ ଅଶ୍ୱିନୀ ଡ୍ରୋନ୍, ଭୈରବ ବାଟାଲିୟନ୍ ଏବଂ ପାରମ୍ପରିକ ଗରୁଡ଼ ବିହୁର ଉପସ୍ଥାପନ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା। ଶ୍ରୀ ମୋଦି ଧ୍ୱଜାବତରଣ ସମାରୋହରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ ବ୍ୟାଣ୍ଡ ଦ୍ୱାରା ବିବିଧ କାର୍ଯ୍ୟକ୍ରମର ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏହି ଧ୍ୱନିଗୁଡ଼ିକ ଆମ ରାଷ୍ଟ୍ରକୁ ସୁରକ୍ଷା ଦେଉଥିବା ଲୋକଙ୍କ ପ୍ରତି ଗର୍ବର ଭାବନାକୁ ପ୍ରତିଫଳିତ କରୁଛି। ନୀତି ଆୟୋଗ ଗତକାଲି ନୂଆଦିଲ୍ଲୀରେ ରାଜ୍ୟ ସାମୁଦ୍ରିକ ବୋର୍ଡ, ବନ୍ଦର ପରିଚାଳନାକାରୀ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟ ସହିତ ଏକ ପରାମର୍ଶଦାତାମୂଳକ ବୈଠକ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ନୀତି ଆୟୋଗ ସୂଚନା ଦେଇଛନ୍ତି, ବୈଠକରେ ସାଧାରଣ ବନ୍ଦରଗୁଡ଼ିକ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ଆହ୍ୱାନଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ଦେଶର ବନ୍ଦର ନେତୃତ୍ୱାଧୀନ ବିକାଶ ଢାଞ୍ଚାରେ ସାଧାରଣ ବନ୍ଦରଗୁଡ଼ିକର ଭୂମିକାକୁ ସୁଦୃଢ଼ କରିବା ପାଇଁ ନୀତି ଏବଂ ସଂସ୍କାର ସମ୍ପର୍କରେ ଆଲୋଚନା ହୋଇଥିଲା। ଆଲୋଚନାକାଳରେ ସମ୍ପୃକ୍ତ ବନ୍ଦରଗୁଡ଼ିକର କାର୍ଯ୍ୟଦକ୍ଷତା ଓ ପ୍ରତିଯୋଗିତାମୂଳକ ବିକାଶ ପାଇଁ ନିବେଶ ଓ ସଂସ୍କାର ସମ୍ପର୍କରେ ମତ ବିନିମୟ ହୋଇଥିଲା। ଆଲୋଚନାରେ ସାମୁଦ୍ରିକ କ୍ଷେତ୍ରରେ କେନ୍ଦ୍ର ରାଜ୍ୟ ସହଯୋଗକୁ ସୁଦୃଢ଼ କରିବା ପାଇଁ ଆଲୋକପାତ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ସର୍ବବୃହତ୍ ସରକାରୀ କ୍ଷେତ୍ରର ଇସ୍କାତ ନିର୍ମାତାମାନଙ୍କ ମଧ୍ୟରୁ ଗୋଟିଏ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ସେଲ୍ 2026 ଫେବୃଆରୀରୁ 2027 ଫେବୃଆରୀ ପର୍ଯ୍ୟନ୍ତ ପ୍ରତିଷ୍ଠିତ ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ସାର୍ଟିଫିକେସନ୍ ହାସଲ କରିଛି। ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ବିସ୍ତୃତ ମୂଲ୍ୟାଙ୍କନ ପରେ କ୍ରମାଗତ ତୃତୀୟ ଥର ପାଇଁ କମ୍ପାନୀକୁ ଏହି ପ୍ରମାଣପତ୍ର ମିଳିଥିବା କେନ୍ଦ୍ର ଇସ୍କାତ ମନ୍ତ୍ରଣାଳୟ ସୂଚନା ଦେଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ମାନ୍ୟତା ସମସାମୟିକ ଏବଂ କର୍ମଚାରୀଙ୍କ ବୃତ୍ତିଗତ ଓ ବ୍ୟକ୍ତିଗତ ଅଭିବୃଦ୍ଧି ସହିତ ଜଡ଼ିତ ସମନ୍ୱିତ କର୍ମକ୍ଷେତ୍ର ସଂସ୍କୃତିକୁ କମ୍ପାନୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି ଅବସରରେ ସେଲ୍ର ଅଧ୍ୟକ୍ଷ ଅମରେନ୍ଦୁ ପ୍ରକାଶ କହିଛନ୍ତି, ଏହି ପ୍ରମାଣପତ୍ର ହାସଲ କରିବା ସଂଗଠନ ପାଇଁ ଏକ ଗର୍ବର ମୁହୂର୍ତ୍ତ। ସେ କହିଛନ୍ତି ଯେ ଏହି ମାନ୍ୟତା କର୍ମଚାରୀମାନେ କମ୍ପାନୀରେ ରଖିଥିବା ବିଶ୍ୱାସ ଏବଂ ଏହାର ନେତୃତ୍ୱ ସାମୂହିକ ଭାବରେ ନିର୍ମାଣ କରୁଥିବା ସଂସ୍କୃତିକୁ ପ୍ରତିଫଳିତ କରୁଛି। ମାନବାଧିକାର ସଂଗଠନ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ୍ର ମହାସଚିବ ଆଗ୍ନେସ୍ କାଲମାର୍ଡ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍କୁ ପତ୍ର ଜରିଆରେ ସାମ୍ବାଦିକଙ୍କ ବିରୋଧରେ ଆତଙ୍କବାଦ ବିରୋଧୀ ଆଇନ ଅପବ୍ୟବହାର ନେଇ ଅବଗତ କରାଇଛନ୍ତି। ଲୋକମାନଙ୍କ ଜୀବନ, ବ୍ୟକ୍ତିଗତ ସୁରକ୍ଷା ଏବଂ ଅଭିବ୍ୟକ୍ତି ଓ ସଂଗଠନର ଅଧିକାରକୁ ସୁରକ୍ଷା ଦେବାରେ ବାଂଲାଦେଶୀ କର୍ତ୍ତୃପକ୍ଷ ବିଫଳ ହୋଇଥିବା ସେ କହିଛନ୍ତି। ଶ୍ରୀ କାଲମାର୍ଡ ବାଂଲାଦେଶରେ ଆସନ୍ତା ଫେବୃଆରୀ 12 ତାରିଖରେ ହେବାକୁ ଥିବା ନିର୍ବାଚନ ସମୟରେ ମାନବାଧିକାରର ସୁରକ୍ଷା ନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ କହିଛନ୍ତି। ଏଥିରେ ସାମ୍ବାଦିକ ଏବଂ ସମାଲୋଚକଙ୍କ ବିରୁଦ୍ଧରେ ସୁରକ୍ଷା, ଆଇନ ଅପବ୍ୟବହାର ବନ୍ଦ କରିବା, ଲୋକଙ୍କୁ ସୁରକ୍ଷା ଦେବା, ଗଣମାଧ୍ୟମ କର୍ମୀ ଏବଂ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବନ୍ଦ କରିବା ସୁନିଶ୍ଚିତ କରିବା ପାଇଁ ସେ ତାଙ୍କ ପତ୍ରରେ ଦର୍ଶାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସକ୍ରିୟ ଶାସନ ଏବଂ ସମୟୋଚିତ କାର୍ଯ୍ୟାନ୍ୱୟନ ପ୍ରମୁଖ ମଞ୍ଚ ପ୍ରଗତି ଏହାର 50ତମ ବୈଠକର ସଫଳ ପରିଚାଳନା କରିଛି। 2015ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହାର ଶୁଭାରମ୍ଭ ହେବା ପରଠାରୁ ପ୍ରଗତି ମଞ୍ଚରେ ପ୍ରଧାନମନ୍ତ୍ରୀ ସ୍ତରୀୟ ସମୀକ୍ଷା ମାଧ୍ୟମରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପରେ ଦେଖାଦେଉଥିବା ସମସ୍ୟାଗୁଡ଼ିକର ବାସ୍ତବ ସମୟ ତଦାରଖ ଏବଂ ସମାଧାନ କରି ସଫଳତା ହାସଲ ମିଳିଛି। ଆଜି ଆସନ୍ତୁ ଏହି ବିଶେଷ ଶୃଙ୍ଖଳାରେ ଜାଣିବା ପ୍ରଗତି ବ୍ୟବସ୍ଥା ଦ୍ୱାରା ତଦାରଖ କରାଯାଉଥିବା ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରକଳ୍ପଗୁଡ଼ିକ ସମ୍ପର୍କରେ। ଜଳଶକ୍ତି ମନ୍ତ୍ରଣାଳୟ ଜଳସମ୍ପଦ ପରିଚାଳନା, ପାନୀୟ ଜଳ ଯୋଗାଣ, ପରିମଳ ଏବଂ ନଦୀ ପୁନରୁଦ୍ଧାର ସହିତ ଜଡ଼ିତ ନୀତି, କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପଗୁଡ଼ିକର ପ୍ରଣୟନ ଓ କାର୍ଯ୍ୟାନ୍ୱୟନ କରିଥାଏ। ଏବେ ଜଳସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ସହିତ ଜଡ଼ିତ ପ୍ରକଳ୍ପ ନିରୀକ୍ଷଣ ଗୋଷ୍ଠୀ ପୋର୍ଟାଲରେ 2,86,343 କୋଟି ଟଙ୍କା ବିନିଯୋଗ ସହିତ 93ଟି ପ୍ରକଳ୍ପ ତଦାରଖ କରାଯାଇଛି। ପ୍ରକଳ୍ପ ପୋର୍ଟଫୋଲିଓରେ ଜଳସେଚନ ଅଧୀନରେ 66ଟି ପ୍ରକଳ୍ପ, ସ୍ୱେରେଜ୍ ସଂଗ୍ରହ, ନିଷ୍କାସନ ଏବଂ ବିଶୁଦ୍ଧିକରଣ ଅଧୀନରେ 26ଟି ପ୍ରକଳ୍ପ ଏବଂ ପିଏମ୍ଜି ପୋର୍ଟାଲରେ ଜଳ ସଂଗ୍ରହ, ବିଶୁଦ୍ଧିକରଣ ଏବଂ ଯୋଗାଣ ସହିତ ଜଡ଼ିତ ଗୋଟିଏ ପ୍ରକଳ୍ପ ଅନ୍ତର୍ଭୁକ୍ତ। ପିଏମ୍ଜି ପୋର୍ଟାଲରେ ତଦାରଖ କରାଯାଉଥିବା 66ଟି ଜଳସେଚନ ପ୍ରକଳ୍ପ ମଧ୍ୟରୁ 43,583 କୋଟି ଟଙ୍କା ବିନିଯୋଗରେ 10ଟି ପ୍ରାଥମିକତା ପ୍ରକଳ୍ପ ପ୍ରଗତି ବ୍ୟବସ୍ଥା ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମୀକ୍ଷା କରାଯାଇଛି। ଏଥିମଧ୍ୟରୁ ଗୋଟିଏ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବା ବେଳେ 9ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଅବସ୍ଥାରେ ଅଛି। ସେଗୁଡ଼ିକ ମଧ୍ୟରୁ କେତେକ ପ୍ରକଳ୍ପର କାର୍ଯ୍ୟ 70% ଆଗେଇଥିବା ବେଳେ 2ଟି ପ୍ରକଳ୍ପ 95% ଅତିକ୍ରମ କରିଛି। 27ଟି ଜଳସେଚନ ପ୍ରକଳ୍ପରେ ମୋଟ 126ଟି ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଏଥିମଧ୍ୟରୁ 106ଟି ସମସ୍ୟାର ସମାଧାନ କରାଯାଇଛି, ଯେଉଁଥିରେ ପ୍ରଗତି ସମୀକ୍ଷା ହୋଇଥିବା ପ୍ରକଳ୍ପ ସହିତ 14ଟି ସମସ୍ୟା ଅନ୍ତର୍ଭୁକ୍ତ। ବଳକା 20ଟି ସମସ୍ୟାକୁ ପ୍ରଗତି ବ୍ୟବସ୍ଥା ଅଧୀନରେ ସକ୍ରିୟ ଭାବରେ ତଦାରଖ କରାଯାଉଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆଜିଠାରୁ 2ଦିନିଆ ଗୋଆ ଗସ୍ତରେ ଯିବେ। ଗସ୍ତ ସମୟରେ ସେ ଅନେକ ସାଂଗଠନିକ ବୈଠକରେ ଅଧ୍ୟକ୍ଷତା କରିବା ସହିତ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳର ବୁଥ୍ସ୍ତରୀୟ କର୍ମୀଙ୍କ ସହ ଆଲୋଚନା କରିବେ। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 8 ୱିକେଟ୍ରେ ୟୁପି ୱାରିୟର୍ସକୁ ପରାସ୍ତ କରିଛି। ଗୁଜରାଟର ଭଦୋଦରା ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ 144 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 13 ଓଭର ଗୋଟିଏ ବଲ୍ରେ 2 ୱିକେଟ୍ ବିନିମୟରେ 147 ରନ୍ ସ୍କୋର କରିଥିଲା। ପ୍ରଥମ ବ୍ୟାଟିଂ କରି ୟୁପି ୱାରିୟର୍ସ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 143 ରନ୍ କରିଥିଲା। ଆଜି ଏହି ଶୃଙ୍ଖଳାରେ ଭଦୋଦରା ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ସନ୍ଧ୍ୟା 7:30ରେ ଗୁଜରାଟ ଜାଏଣ୍ଟସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଶ୍ୱସ୍ତରୀୟ ଆହ୍ୱାନ ସତ୍ତ୍ୱେ ଦେଶର ବିକାଶ ପ୍ରକ୍ରିୟା ଗତିଶୀଳ ରହିଛି, କହିଲେ ପ୍ରଧାନମନ୍ତ୍ରୀ। ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ଲାଗି ବିଶ୍ୱ ସୃଜନଶୀଳ ସୂଚକାଙ୍କରେ 38ତମ ସ୍ଥାନକୁ ଭାରତ ଉନ୍ନୀତ। ତୃତୀୟ ଥର ପାଇଁ ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ପ୍ରମାଣପତ୍ର ହାସଲ କଲା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍। ବାଂଲାଦେଶରେ ସାମ୍ବାଦିକ ଓ ଗଣମାଧ୍ୟମ କର୍ମୀଙ୍କ ସୁରକ୍ଷା ଲାଗି ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ୍ର ପରାମର୍ଶ ଏବଂ ମହିଳା ପ୍ରିମିୟର ଲିଗ୍ରେ ୟୁପି ୱାରିୟର୍ସକୁ 8 ୱିକେଟ୍ରେ ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।